ଘଣ୍ଟାରେ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିଛି। ସର୍ବନିମ୍ନ ରାତ୍ରି ତାପମାତ୍ରା ସମତଳ ଅଞ୍ଚଳ ମଧ୍ୟରେ ସୁନ୍ଦରଗଡ଼ର କିରିଠାରେ 10.8°C ରେକର୍ଡ କରାଯାଇଛି। ସେହିପରି ପାହାଡ଼ିଆ ଅଞ୍ଚଳ ମଧ୍ୟରେ କନ୍ଧମାଳ ଜିଲ୍ଲାର ଜି ଉଦୟଗିରିଠାରେ 10°C ରେକର୍ଡ କରାଯାଇଛି। ଭୁବନେଶ୍ୱରରେ ରାତ୍ରି ତାପମାତ୍ରା 19.7° ରେକର୍ଡ କରାଯାଇଥିବା ବେଳେ କଟକରେ ମଧ୍ୟ 19.2°C ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଦିନର ତାପମାତ୍ରା ସର୍ବୋଚ୍ଚ ଦିନ ତାପମାତ୍ରା ମାଲକାନଗିରିରେ 33° ରେକର୍ଡ କରାଯାଇଛି। ସେହିପରି ଭୁବନେଶ୍ୱରରେ 31.7 ଏବଂ କଟକରେ 30.2°C ରାତ୍ରି ତାପମାତ୍ରା ରେକର୍ଡ କରାଯାଇଛି। ଘୁର୍ଚା ବଳୟ ଏବଂ ଆକାଶରେ ନିର୍ମଳ ଆକାଶ ତଥା ରାତ୍ରି ସମୟରେ ବାୟୁ ଚଳାଚଳର ନିଷ୍କ୍ରିୟତା ହେତୁ ବିଭିନ୍ନ ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ରହିଛି। ଆମେ ଯଦି ଦେଖିବା ଉଭୟ ଟ୍ୱିନ୍ ସିଟି ଭୁବନେଶ୍ୱର ଏବଂ କଟକରେ ଆଜି ସକାଳ ସମୟରେ ଘନ କୁହୁଡ଼ି ଦୃଶ୍ୟମାନ ରହିଥିଲା। ଭୁବନେଶ୍ୱରରେ ଦୃଶ୍ୟମାନ ଦୂରତା 50 ମିଟର ରହିଥିବା ବେଳେ କଟକରେ 60 ମିଟର ରହିଥିଲା। ତା ସହିତ ଆମର ଯଦି ଦେଖିବା ନୟାଗଡ଼, ଢେଙ୍କାନାଳ, ଗୋପାଳପୁର ଏସବୁ ଅଞ୍ଚଳରେ ମଧ୍ୟ ଘନ କୁହୁଡ଼ି ରହିଥିଲା ଏବଂ ଯେଉଁଠିକି ଦୃଶ୍ୟମାନ ଦୂରତା ପାଖାପାଖି 50 ମିଟର ରହିଥିଲା। ଆମର ଯାଜପୁର ଏବଂ ବ୍ରହ୍ମପୁରରେ ପାଖାପାଖି 100 ମିଟର ଦୃଶ୍ୟମାନ ଦୂରତା ରହିଥିଲା। ସେଭଳି ଯଦି ଦେଖିବା ବର୍ତ୍ତମାନ କୌଣସି ନିର୍ଦ୍ଦିଷ୍ଟ ପାଣିପାଗର ପ୍ରଭାବ ନାହିଁ, ତେଣୁ ଆଗାମୀ 5 ଦିନ ଯାଏ ରାଜ୍ୟରେ ପାଗ ମୁଖ୍ୟତଃ ଭାବରେ ଶୁଖିଲା ରହିବ। କିନ୍ତୁ ଡେ 6, ଡେ 7 ଅର୍ଥାତ 10 ଏବଂ 1 ତାରିଖରେ ଆଭ୍ୟନ୍ତର ଓଡ଼ିଶାର କିଛି ଜିଲ୍ଲାରେ ହାଲୁକା ବର୍ଷା ରହିବାର ସମ୍ଭାବନା ରହୁଛି। ତାକୁ ଦେଖି ଆମେ ଆକଳନ ଜାରି କରିଛୁ ଏବଂ ତା ସହିତ ଆଗାମୀ 2 ଦିନ ଆଜି ଏବଂ ଆସନ୍ତାକାଲି ଏ ଯେଉଁ ଗୁରୁତର ବଳ ପ୍ରଭାବରେ ଆମର ଯେଉଁ ଉପକୂଳ ଓଡ଼ିଶା ସମେତ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ କିଛି ଅଞ୍ଚଳରେ ଘନ କୁହୁଡ଼ି ଦୃଶ୍ୟମାନ ହେବାର ସମ୍ଭାବନା ରହିଛି। ଆଜି ମଧ୍ୟରାତ୍ରିରୁ ଆସନ୍ତାକାଲି ସକାଳ ମଧ୍ୟରେ ଖାସ କରି ଉତ୍ତର ଉପକୂଳ ଓଡ଼ିଶା ସମେତ ପୁରୀ, ଖୋର୍ଦ୍ଧା, ନୟାଗଡ଼, ଗଞ୍ଜାମ, ଗଜପତି, ତା ସହିତ କନ୍ଧମାଳ, କୋରାପୁଟ ଏବଂ ରାୟଗଡ଼ା ଏସବୁ ଜିଲ୍ଲା ଏବଂ ଢେଙ୍କାନାଳ ଏହି ଜିଲ୍ଲାଗୁଡ଼ିକରେ ଗୋଟିଏ 2 ସ୍ଥାନରେ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି, ଯେଉଁଠିକି ଦୃଶ୍ୟମାନ ଦୂରତା 250 ମିଟର ମଧ୍ୟରେ ସୀମିତ ରହିବ। ତେଣୁ ଯାତାୟାତରେ ବାଧା ଉପୁଜିବାର ସମ୍ଭାବନା ଥିବାରୁ ନିର୍ଦ୍ଦିଷ୍ଟ ଭାବରେ ଯେଉଁ ଆମର ଜାତୀୟ ରାଜପଥଗୁଡ଼ିକରେ ଯାତାୟାତ କରୁଥିବା ଯାନବାହନଗୁଡ଼ିକ ଏହା ପ୍ରତି ଧ୍ୟାନ ଦେବା ପାଇଁ ଆମେ ସୂଚନା ଜାରି କରିଛୁ। ଆସନ୍ତାକାଲି ମଧ୍ୟ ଦକ୍ଷିଣ ଓଡ଼ିଶା ଉପକୂଳ ଓଡ଼ିଶାରେ କେତେକ ସ୍ଥାନରେ ଘନ କୁହୁଡ଼ି ରହିବାର ସମ୍ଭାବନା ରହିଛି। ରାତ୍ରି ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ, ଅର୍ଥାତ୍ ଶୀତର କୌଣସି ପ୍ରକୋପର ସମ୍ଭାବନା ନାହିଁ।